शांति अमृत धारा कार्यक्रम तरफ श्रोता बंधु मान को हार्दिक स्वागत जनाऊ। आम सब चर्चा करथले परमात्मा दिव्य परिचय श्रृंखला रे परमात्मा दिव्य कर्तव्य कौन से कौन करती एवं कौन न करती से विषय चर्चा करथले ना। परमात्मा कर्तव्य को दिव्य कर्तव्य कहा जाए अर्थात आमे साधारण मनीष माने जो कर्म करी थाओ भगवान सिमती तांकर कर्म सिमती साधारण नुहे तांकर कर्म अति श्रेष्ठ अति महान। संसार रो अनेक धर्मात्मा महात्मा आसिकी भी जो कर्तव्य करी पारि नहंती से महान कर्तव्य भगवान करथवारु आज आमे संसार रे कोटि कोटि मनीष तांकर गुणगान करचु तांकर प्रार्थना करचु एवं कीर्तिगान करचु जणन भजन आदि गायन करचु। तो परमात्मा जो दिव्य कर्तव्य करंती धरापृष्ठ को आसिकी वास्तव रे तार स्मृति रूप रे आमे भारतवर्ष रे गोटे महान पर्व प्रत्येक वर्ष पालन करी आसछे कही परिवे से पर्व को पर्व आपण माने भी निश्चित भाव रे पालन करथुवे प्रत्येक वर्ष परमात्मांकर दिव्य अवतरणर स्मृति रूप रे गोटे पर्व भारतवर्ष रे आमे बहुत धूमधाम रे पालन करू। की पर्व से पर्वर ना होची महाशिवरात्रि। तो आज आम चर्चा करिबा कि परमात्मांकर दिव्य अवतरणर स्मृति महाशिवरात्रि पर्व आम भारतवर्षरे श्रद्धालु भक्तालु वृंद समस्ते प्रत्येक वर्ष बहुत भक्ति भावना नहीं कि शिवरात्रि पर्व को पालन करती जागरण करती उपवास करती शिव मंदिर रे खूब भीड़ लगे। मो भी छोट बेले मन अच्छे बापा सहित शिवरात्रि दिन जा शिव मंदिर रे राति राति बसिक जागरण कीर्तन आदि करी छोट बेले कथा मन पड़े। तो ये शिवरात्रि पर्व आम भारतवर्ष पालन करचु कौन पाए कार स्मृति चिन्ह वास्तव रे जदि भारतवासी को पचरा जाए कही भी तार आध्यात्मिक रहस्य आज सठिक भाव रे कही परिवे नी। आमे सब भूली जाई सारी प्रकृत रे जेते बेले धर्मग्लानी हुए ए धरापृष्ठ रे स्वयं भगवान परमात्मा शिवंकर अवतरण हुए से आसिकी तांको जो दिव्य महान कर्तव्य करी जानती मनीष सबंको अज्ञान अंधकार रु आलोक आड़क नहीं चलती अर्थात ए कलिजुगर परिसमाप्ति करी संसार रे धरापृष्ठ रे सत्ययुगर स्थापना करती पतित मानंको पावन बनी दियंती से दिव्य स्मृतिर चिन्ह ये शिवरात्रि। तो शिवरात्रि को आमे शिव जयंती भी कही था। आज जमती आमे अनेक महापुरुष मानकर जन्मदिन पालन करचे गांधी जयंती नेहरू जयंती आदि आदि तो कौनसी मनीषर जितेबले जन्म हुए तार जयंती आमे पालन करू आमे जन्मदिन कही था। किंतु शिवंकर अवतरण शिव जयंती को आम शिवरात्रि रूप से कहीं आख्यायित कर कौन तार गुह्य रहस्य अच्छी शिव सहित रात्रि शब्द कहीं जोड़ी दिखाई जेकोसी मनीष केते रात्रि रे भी जन्म निए किंतु तार आम जन्म रात्रि कही न था जन्म दिन बोली कही था किंतु शिवों सहित शिव रात्रि शब्द कहीं जोड़ी दिखाई बास्तव रे ये धारापृष्ठ रे जेते बेले अज्ञान अंधकार घटी जाए एवं समस्ते पतित है कि दुनिया रे पापकर्म रे लिप्त रहंती जिंती आमे संसार रे रात्रि समय रे देखु चोरी डकायती पापकर्म सबु लोक अंधार रे रात्रि समय रे ही करी थांती आज कलियुग रे दिन रे मध्य सबु किछि पापकर्म होची दिन है कि भी रात्रि भलिया लोक सबु पापकर्म रे लिप्त हि सारलेनी तेणु ए कलियुग को आमे ब्रह्मांकर रात्रि बोली कही था जिते दिन में भी मध्य लोक पापकर्म लिप्त हो कि समग्र विश्व रे अज्ञान अंधकार छाई जाए से परमात्मा दिव्य अवतरण हुए तेणु कथार अच्छी जब ज्ञान सूर्य प्रगटा तो अज्ञान अंधेर विनाश जेतेबेले ज्ञान सूर्य रूप से परमात्मा धरापृष्ठ से अवतरण हुए सेतेबेले अज्ञान अंधकार मिटी जाए एवं भगवान संसार को आसिकी ज्ञान लोक दियंती तेणु तो आमे प्रार्थना करू तमो सोमा ज्योतिर्गमय नयन हीन को राह दिखाओ प्रभु पग पग ठोकर खाओ हे प्रभु ये अंध को चक्षुदान दियो नेत्रदान दियो मु प्रत्येक पदक्षेप झुंटी पड़ी आम ओडिया कैलेंडर रे बैशाख मासरु आमे मास गणना करू बैशाख ज्येष्ठ आषाढ़ श्रावण भाद्रव आश्विन कार्तिक मार्गशीर पौष माघ फाल्गुन आउ चैत्र तो चैत्र मास को वर्षर शेष मास बोली कहा जाए एवं फाल्गुन मास ता पूर्वरु आसी थाए कहिबार तात्पर्य कौन ए धरापृष्ठ रे सत्ययुग त्रेतायुग द्वापरयुग कलियुग सत्ययुग त्रेतायुग द्वापरयुग कलियुग चारटा युग घूरी चलची तो ए संसार रे जेते बेले सत्ययुग त्रेतायुग थाए ए उभय युग को ब्रह्मांकर दिन बोली कहा जाए अर्थात ए समय रे लोक समस्ते सुखरे शांतिरे कालातिपात करथांती कोनसी प्रकार लोक पापकर्म करंतिनी ए संसार को राम राज्य बोली सेते बेले आमे कहि परिवा किंतु जेतेले द्वापर युग आसे द्वापर युग रे लोक देह अभिमानी हे करी जेतेले पापकर्म करंती अज्ञान अंधकार संसार रे आसे कलियुग आसु आसु घोर अंधकार आसी जाए एवं प्राकृतिक विपर्य गृह युद्ध आणविक युद्ध द्वारा ए संसार विनाश हो जाए तापर पुणी सत्ययुग आसे तो संसार महाविनाश पूर्वरु परमात्मा ए धरापृष्ठ को अवतरण हुए यदि समस्ते सब मरीजे प्रलयर जदि भगवान आसवे क्या सुधारे तो संसार परिवर्तन करने लोक जिते तम प्रधान हो जाती महाविनाश पूर्वर ही भगवान को ये धारापृष्ठ को आसवाक पड़े विनाशर कि समय पूर्व आसवाक पड़े तो जमती वर्षर शेष मास चैत्र मास ता पूर्वरु फाल्गुन मास आसे सेमती कलियुगर अंतिम समय किछि समय पूर्वरु ही भगवान ए धरापृष्ठ को आसी तेणु फाल्गुन मासरे सेही स्मृति रे आमे शिवरात्रि को पालन करचु एवं देखिबे मासर अमावास्या दिनटि ही सबुठ घोर अंधकार रात्रि बोली आमे मानि थाउ तो जेतेबेले धरापृष्ठ रे अति धर्मग्लानी ଅତି ତମୋପ୍ରଧାନ ସ୍ଥିତି ଯେତେବେଳେ ମଣିଷ ଅତି ବିଗିଡ଼ି ଯାଇଥାନ୍ତି ତା ପୂର୍ବରୁ ହିଁ ପରମାତ୍ମା ଆସିକି ଏ ଧରାପୃଷ୍ଠକୁ ସୁଧାରନ୍ତି, ମଣିଷକୁ ସୁଧାରନ୍ତି। ଯେମିତି ଗୋଟେ ଘର ପୁରୁଣା ହେଇଗଲାଣି, ଘରଟା ପୁରା ଭାଙ୍ଗି ରୁଜିକି ଛାତ ବି ଭୁଷୁଡ଼ି ଯିବ, ପରେ ହିଁ ଜଣେ ଯଦି ଆସିବ ତାହେଲେ ସେତେବେଳେ ସବୁ କ୍ଷତି ହେଇସାରିଥିବଣି, ଆଉ ସେ ସୁଧାରିବ ଆଉ କ'ଣ। ଯଦି ଘର ଭୁଷୁଡ଼ିବା ପୂର୍ବରୁ ହିଁ ଜଣେ ଆସେ ଏବଂ ତାକୁ ସୁଧାରି ଦିଏ ଆଉ ପରିବର୍ତ୍ତନ କରିକି ଘରର ଲୋକଙ୍କୁ ନେଇକି ଆଉ ଗୋଟେ ଜାଗାକୁ ନେଇକି ଭଲ ଜାଗାରେ ରଖେ ଆଉ ପୁରୁଣା ଘରକୁ ଭାଙ୍ଗିଦିଏ, ସେଇଟା ହିଁ ଆମେ ଉଚିତ ବୋଲି କହିବା, ସେଇଟା ହିଁ ବୁଦ୍ଧିମାନ ବ୍ୟକ୍ତିର କର୍ତ୍ତବ୍ୟ ବୋଲି କହିବା। ତ ପରମାତ୍ମା ବି ଯଦି ସବୁକିଛି ବିନାଶ ହେଇଯିବ, ଭାଙ୍ଗିରୁଜିଯିବ, ସବୁ ମଣିଷ ମରିଯିବେ, ତାପରେ ଆସିବେ କରିବେ କ'ଣ ତାହେଲେ। ତେଣୁ ମହାବିନାଶର ପୂର୍ବରୁ ହିଁ ପରମାତ୍ମାଙ୍କୁ ଧରାପୃଷ୍ଠକୁ ଆସିବାକୁ ପଡ଼ିଥାଏ ଏବଂ ଘୋର ଅମାବାସ୍ୟା ରାତ୍ରିର ପୂର୍ବରୁ ହିଁ ଚତୁର୍ଦ୍ଦଶୀ ତିଥି ପଡ଼େ। ତ ସେହି ତିଥିର ରାତିରେ ଆମେ ଶିବରାତ୍ରୀ, ମହାଶିବରାତ୍ରୀ ପାଳନ କରୁ। ତ ଏ ଧରାପୃଷ୍ଠରେ ଦେଖନ୍ତୁ ଭଗବାନ ଯେଉଁ ସମୟରେ ଆସନ୍ତି ତାର ସ୍ମୃତି ଚିହ୍ନରେ ଆମେ ବର୍ଷର ଏମିତି ଗୋଟେ ତିଥି ନିର୍ଣ୍ଣୟ କରାହେଇଛି ଏବଂ ସେ ତିଥିରେ ହିଁ ଆମେ ସବୁ ଶିବରାତ୍ରିର ପାଳନ କରୁଛୁ। ଶିବଙ୍କର ସହସ୍ର ନାମ ରହିଛି ଏବଂ ସେହି ନାଁ ଭିତରୁ ଗୋଟିଏ ନାଁ ହେଉଛି କଳ୍ପାନ୍ତ। ଯେତେବେଳେ କଳ୍ପର ଅନ୍ତ ସମୟ ଆସେ ସେତେବେଳେ ହିଁ ଶିବ ଧରାପୃଷ୍ଠକୁ ଆସନ୍ତି। କଳିଯୁଗରେ ଯେତେବେଳେ ଘୋର ତମୋପ୍ରଧାନ ସ୍ଥିତି ଆସିଯାଏ, ଅତି ଅନ୍ଧକାର ହୋଇଯାଏ, ସେହି ସମୟରେ ହିଁ ପରମାତ୍ମା ଆସନ୍ତି, ତା କିଛି ସମୟ ପୂର୍ବରୁ। ମହାଶିବରାତ୍ରି ଆମେ ସବୁ ଭାରତବର୍ଷରେ ପାଳନ କରୁଛେ କିନ୍ତୁ ଭଗବାନଙ୍କର, ପରମାତ୍ମା ଶିବଙ୍କର ଏହି ଧରାପୃଷ୍ଠକୁ କେମିତି ଅବତରଣ ହୁଏ, ସେ ଆସିକି କ'ଣ କର୍ତ୍ତବ୍ୟ କରି ଚାଲି ଯାଆନ୍ତି, ଆଜି ଆମମାନଙ୍କୁ ସେଟା ସ୍ପଷ୍ଟ ରୂପରେ ସ୍ମୃତି ନାହିଁ, ଆମେ ସମସ୍ତେ ଭୁଲି ଯାଇଛେ। ତେଣୁ ତ ପିତା ପରମାତ୍ମା ଆମକୁ ପୁଣି ଥରେ ମନେ ପକାଇ ଦେଉଛନ୍ତି, ମୋର ପ୍ରିୟ ସନ୍ତାନମାନେ, ମୁଁ ଏ ଧରାପୃଷ୍ଠକୁ ପ୍ରତ୍ୟେକ କଳ୍ପର ଏମିତି ସେହି ସମୟରେ ମୁଁ ଆସେ ଏବଂ ତମମାନଙ୍କୁ ଦିବ୍ୟ ଜ୍ଞାନ ଦେଇକି ପୁଣି ଏ ଧରାପୃଷ୍ଠରେ ଗୋଟେ ସତ୍ୟଯୁଗର ଅସ୍ୱର୍ଗୀୟ ଦୁନିଆର ସ୍ଥାପନ କରେ, ଯେଉଁଠିକି ତମମାନଙ୍କୁ ନେଇକି ଅନେକ ଜନ୍ମ ଜନ୍ମାନ୍ତର ସୁଖ ଦିଏ, ସେ ଆମମାନଙ୍କୁ ମନେ ପକାଇ ଦେଉଛନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ବି ଲେଖାହେଇଛି କି ଭଗବାନ ଯେତେବେଳେ ଆସନ୍ତି ମଣିଷକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥା ଶୁଣାନ୍ତି। ଯଦି ଭଗବାନ ଅନ୍ତରେ ଆସିବେ ଅର୍ଥାତ୍ ଶେଷରେ ହିଁ ସୃଷ୍ଟିରୂପୀ ନାଟକର ଶେଷରେ ହିଁ ଆସିବେ ତାହେଲେ ତ ସେ ଆଦି ମଧ୍ୟ ଅନ୍ତର କଥା ଶୁଣିବେ, ଯଦି ମଧ୍ୟରେ ଆସିବେ ଆଦି ମଧ୍ୟ ଅନ୍ତର କଥା କେମିତି ଶୁଣିବେ। ଏବଂ ମୁଁ ଆଗରୁ ବି କହିଯାଇଛି ଯେ ଭଗବାନ କହିଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ତ ସବୁ ଧର୍ମ ଛାଡ଼। ତ ସବୁ ଧର୍ମ ତ କଳିଯୁଗ ଶେଷରେ ହିଁ ଆମେ ଦେଖୁଛେ, ଆଜି ଦୁନିଆରେ ହିନ୍ଦୁ, ମୁସଲମାନ, ଶିଖ ସବୁ ଧର୍ମ ଏବେ ହିଁ ଦେଖୁଛେ ଆମେ। ଯଦି ଭଗବାନ ମଧ୍ୟ ସମୟରେ ଆସିବେ ସବୁ ଧର୍ମ ତ ଥିବ ବି ନାହିଁ, ତାହେଲେ ସେ ସବୁ ଧର୍ମ ଛାଡ଼ ବୋଲି କହିବେ ବି କେମିତି। ଏବଂ ଭଗବାନ ତ ସମସ୍ତଙ୍କର ସଦ୍ଗତିଦାତା, ତେଣୁ ସବୁ ଆତ୍ମାଗଣ ତ କଳିଯୁଗର ସେହି ସମୟରେ ହିଁ ଆସିକି ଧରାପୃଷ୍ଠରେ ଠୁଳ ହୋଇଥାନ୍ତି। ତେଣୁ ଏମିତି କଳିଯୁଗର ସେହି ସମୟରେ ପରମାତ୍ମା ଏ ଧରାପୃଷ୍ଠକୁ ଆସିଛନ୍ତି ଏବଂ ତାଙ୍କର ଦିବ୍ୟ କର୍ତ୍ତବ୍ୟ କରୁଛନ୍ତି, ତାର ସ୍ମୃତିରେ ହିଁ ଆମମାନେ ସବୁ ଶିବରାତ୍ରି ପାଳନ କରୁଛେ ଏବଂ ଏ ଶିବରାତ୍ରି ପରମାତ୍ମାଙ୍କର ଦିବ୍ୟ ଅବତରଣର ସ୍ମୃତି ଚିହ୍ନ। କିନ୍ତୁ ଦୁଃଖର ବିଷୟ, ଆଜି ଆମେ ଅନେକ ମହାତ୍ମାମାନଙ୍କର ଜନ୍ମତିଥି ଜନ୍ମଦିନ ତ ପାଳନ କରୁଛୁ ଏବଂ ସରକାର ତରଫରୁ ଅନେକ ସବୁ ଅଫିସ ଗୁଡ଼ା ଛୁଟି ବି ରହୁଛି, ସ୍କୁଲ କଲେଜ ବି ଛୁଟି କରାହେଉଛି, କିନ୍ତୁ ସ୍ୱୟଂ ପରମାତ୍ମା ଯିଏ ବିଶ୍ୱର କଲ୍ୟାଣକାରୀ, ଆମ ସମସ୍ତଙ୍କର ପିତା, ଆମ ସମସ୍ତଙ୍କର ଗତିମୁକ୍ତି ସଦ୍ଗତି ଦାତା, ତାଙ୍କର ଜନ୍ମଦିନ, ତାଙ୍କର ଅବତରଣ ତିଥିକୁ ଆଜି ସମସ୍ତେ ଆମେ ଭୁଲି ଯାଇଛୁ। ଯଦି ଆଜି ଭାରତବର୍ଷରେ ଲୋକଙ୍କୁ ସ୍ମୃତି ଥାନ୍ତା କି ପରମାତ୍ମା ଶିବ ହିଁ ବାସ୍ତବରେ ଆମର ପରମ ପିତା, ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ପ୍ରଭୁ, ସେ ହେଉଛନ୍ତି ଆମର ସମସ୍ତ ସବୁକିଛି, ଯାହା ପାଇଁ ହିଁ ଆଜି ସମଗ୍ର ବିଶ୍ୱରେ ଏତେ ବନ୍ଦନା ପ୍ରାର୍ଥନା ହେଉଛି, ଯାହାକୁ ହିଁ ଆମେ କହୁଛୁ ତୁମେବ ମାତା ଚ ପିତା ତୁମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଣମ ତୁମେବ, ତୁମେବ ସର୍ବ ମମ ଦେବ ଦେବ, ହେ ପ୍ରଭୁ ତୁମେ ହିଁ ମୋର ସବୁକିଛି। ଯଦି ଆଜି ସମସ୍ତେ ଜାଣିଥାନ୍ତେ, ଆମେ ଭାରତବାସୀ ନିଜେ ଯଦି ଜାଣିଥାନ୍ତେ କି ଶିବ ହେଉଛନ୍ତି ବାସ୍ତବରେ ସ୍ୱୟଂ ପରମାତ୍ମା, ତାଙ୍କର ସ୍ମୃତିରେ ଆଜି ଆମେ ଶିବ ମନ୍ଦିରରେ ଜ୍ୟୋତିର୍ଲିଙ୍ଗମ ମୂର୍ତ୍ତି ସ୍ଥାପନା କରିକି ପୂଜା କରୁଛେ। ବିଦେଶରୁ କୌଣସି ଯଦି ବ୍ୟକ୍ତି ଆମ ଭାରତକୁ ଦେଖିବା ପାଇଁ ଆସୁଛନ୍ତି, ପର୍ଯ୍ୟଟନ କରିବା ପାଇଁ ଆସୁଛନ୍ତି, ତାହେଲେ ଆମେ ତାଙ୍କୁ ପ୍ରଥମରେ ଶିବ ମନ୍ଦିରକୁ ନେଇକି ସେ ପରମାତ୍ମାଙ୍କର ପରିଚୟ ଦେଇକି ତାକୁ ଦର୍ଶନ କରିବା ଉଚିତ। କିନ୍ତୁ ଦେଖନ୍ତୁ ଦୁଃଖର ବିଷୟ, କିଏ ବି ଯଦି ଆସୁଛି, ଆମେ ପ୍ରଥମରେ ଭାରତ ଯେଉଁ ମହାନ ଦେଶ, ଏମିତି ମହାନ ଦେଶରେ ତାଙ୍କର କଳ୍ପକଳ୍ପରେ ଅବତରଣ ହୁଏ, ସେ ଆସିକି ଆମ ସମସ୍ତଙ୍କର ଉଦ୍ଧାର କରନ୍ତି। ଯଦି ଆମର ସ୍ମୃତି ଥାଆନ୍ତା, ତାହେଲେ ଆମେ ସମସ୍ତଙ୍କୁ ସମଗ୍ର ବିଶ୍ୱରେ ଗର୍ବର ସହିତ ଛାତିରେ ହାତ ଦେଖି କହନ୍ତେ, ଦେଖନ୍ତୁ ସ୍ୱୟଂ ଭଗବାନ ଆମ ଭାରତବର୍ଷରେ ହିଁ ଅବତରଣ ହୁଅନ୍ତି, ଏବଂ ତାର ସ୍ମୃତିରେ ଆଜି ଗାଁ ଗଣ୍ଡା ସହର ସବୁଠି ଦେଖନ୍ତୁ ଶିବଙ୍କର ଏତେ ସବୁ ମନ୍ଦିର ରହିଛି ଆମ ଭାରତବର୍ଷରେ, ଏବଂ ପରମାତ୍ମାଙ୍କର ଦିବ୍ୟ ଅବତରଣ ଭୂମି ଆମ ଭାରତବର୍ଷ, ଏବଂ ସମସ୍ତ ଯାତ୍ରୀଙ୍କୁ, ବିଦେଶୀ ଲୋକଙ୍କୁ ଗର୍ବର ସହିତ ଆମେ ଶିବ ମନ୍ଦିରକୁ ନେଇକି ପ୍ରଥମରେ ପରମାତ୍ମା ଶିବଙ୍କର ଦର୍ଶନ କରାନ୍ତେ। କିନ୍ତୁ ଦୁଃଖର ବିଷୟ, ଆମେ ନିଜେ ହିଁ ଭୁଲି ଯାଇଛେ। ଏହି ପରିପ୍ରେକ୍ଷୀରେ ମୁଁ ଗୋଟେ ଉଦାହରଣ ଦେବି। ଦିଲ୍ଲୀରେ ଆପଣମାନେ ଯଦି ଦେଖିଥିବେ, କେବେ ବୁଲିଥିବେ, ଲକ୍ଷ୍ମୀନାରାୟଣ ମନ୍ଦିର, ବିର୍ଲା ଲକ୍ଷ୍ମୀନାରାୟଣ ମନ୍ଦିର ରହିଛି, ଯେଉଁଠି ମାର୍ବଲ ପଥର ଉପରେ ଉର୍ଦ୍ଦୁ ଭାଷାରେ ବହୁତ ସୁନ୍ଦର କିଛି ଲେଖା ହୋଇଛି। ଜଣେ ପ୍ରସିଦ୍ଧ କବି, ମୁସଲମାନ ଧର୍ମର ସ୍ଥାପକ ମହମ୍ମଦ, ତାଙ୍କର କାକା ଜଣେ ପ୍ରଖ୍ୟାତ କବି ଥିଲେ, ସେଇ ଯେଉଁ କଥା ତାଙ୍କ ହୃଦୟର କଥା ଭାରତବର୍ଷ ପାଇଁ ଲେଖିଯାଇଛନ୍ତି, ସେଇ କଥା ସେ ବିର୍ଲା ମନ୍ଦିରରେ ଲେଖା ହୋଇଛି। ଯଦି କେବେ ଦିଲ୍ଲୀ ବୁଲିଯିବେ, ପଢ଼ିବେ। ସେ କ'ଣ ଲେଖିଛନ୍ତି ଜାଣିଛନ୍ତି? ସେ ଲେଖିଛନ୍ତି, ହେ ଭଗବାନ, ଯଦି ମୋର ସାରା ଜୀବନକାଳ ଆପଣ ନେବା ପାଇଁ ଚାହୁଁଛନ୍ତି ନେଇଯାଆନ୍ତୁ, କିନ୍ତୁ ମୋତେ ଯଦି ଭାରତବର୍ଷରେ ଦିନଟିଏ ବି ଜନ୍ମ ମିଳନ୍ତା, ମୋତେ ନିଜକୁ ଧନ୍ୟ ଧନ୍ୟ ଅନୁଭବ କରନ୍ତି, ଯେହେତୁ ଏ ଭାରତ ଭୂମି ଆପଣଙ୍କର ଜନ୍ମଭୂମି, ଦିବ୍ୟ ଅବତରଣ ଭୂମି। ଆମେ ଭାରତବର୍ଷ ଯେଉଁ ଦେବଭୂମି, ଯେଉଁଠି ପରମାତ୍ମାଙ୍କର ଅବତରଣ ଭୂମି, ସେମିତି ମହାନ ତୀର୍ଥଭୂମିରେ ଆମ ସମସ୍ତଙ୍କର ଜନ୍ମ ନେଇଛି। କିନ୍ତୁ ଦୁଃଖର ବିଷୟ, ଆମେ ସବୁ ସେ ପିତା ପରମାତ୍ମାଙ୍କୁ ଭୁଲି ଯାଇସାରିଛେ। ତ ଶିବରାତ୍ରି ପରମାତ୍ମାଙ୍କର ଦିବ୍ୟ ଅବତରଣର ସ୍ମୃତିଚିହ୍ନ ଏବଂ ଶ୍ରେଷ୍ଠ ପର୍ବ। ପର୍ବପର୍ବାଣୀ ତ ଖୁବ୍ ଧୁମ୍ଧାମ୍ରେ ମନାଉଛେ, କିନ୍ତୁ ଆମେ ଶିବରାତ୍ରିର ବାସ୍ତବିକ ରହସ୍ୟ ଭୁଲି ଯାଇଥିବାରୁ, ଶିବରାତ୍ରିକୁ ଯେତେ ଧୁମ୍ଧାମ୍ରେ ମନେଇବା କଥା, ଆମେ ଆଉ ମନାଉନୁ, ସେଲିବ୍ରେଟ୍ କରୁନୁ। ଯଦି ସମସ୍ତେ ଭାରତବାସୀ ଆମେ ରିଏଲାଇଜ୍ କରନ୍ତେ କି ଆମ ବିଶ୍ୱପିତା ପରମାତ୍ମାଙ୍କର ଦିବ୍ୟ ଅବତରଣର ଏହା ସ୍ମୃତି, ଏବଂ ପ୍ରତ୍ୟେକ କଳ୍ପର ଶେଷରେ ପରମାତ୍ମା ଶିବ ଆମ ଭାରତବର୍ଷକୁ ହିଁ ଅବତରଣ କରିକି ସମଗ୍ର ବିଶ୍ୱକୁ ପାବନ ଏବଂ ସ୍ୱର୍ଗ ବନେଇ ଦେଇଥାନ୍ତି, ଆମ ସମସ୍ତ ପତିତମାନଙ୍କୁ ପାବନ ବନେଇ ଦେଇଥାନ୍ତି, ଯଦି ଆମର ସ୍ମୃତି ଥାନ୍ତା, ଆଜି ଭାରତବର୍ଷର ପ୍ରତ୍ୟେକ ନାଗରିକ ଶିବରାତ୍ରିକୁ ବହୁତ ଧୁମ୍ଧାମ୍ରେ ପାଳନ କରନ୍ତେ, ହଁ ନା ନାହିଁ? ତ ଏବେ ତ ଆମେ ସମସ୍ତେ ବୁଝିଲେ ନା, ତେଣୁ ଶିବରାତ୍ରିକୁ ବହୁତ ଧୁମ୍ଧାମ୍ରେ ମନେଇବେ ସମସ୍ତେ, ନା ମନେଇବେ, ପାଳନ କରିବେ ସମସ୍ତେ? ଚାଲନ୍ତୁ ଆମେ ସବୁ ଶିବରାତ୍ରି ଖୁବ୍ ଧୁମ୍ଧାମ୍ରେ ପାଳନ କରିବା ଏବଂ ସମଗ୍ର ବିଶ୍ୱରେ ଲୋକଙ୍କୁ ପୁଣିଥରେ ମନେ ପକାଇଦେବା, ଦେଖ ଆମ ଭାରତ ଭୂମି ସେ ମହାନ ଦେଶ ଅଟେ, ସେ ମହାନ ତୀର୍ଥ ଭୂମି ଯେଉଁଠି ସ୍ୱୟଂ ପରମାତ୍ମା ପ୍ରତ୍ୟେକ କଳ୍ପର ଶେଷରେ ଅବତରଣ ହୁଅନ୍ତି ଏବଂ ଏବେ ଅବତରଣ ହୋଇସାରିଛନ୍ତି, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି ଏବଂ ଏ ବିଶ୍ୱ ପରିବର୍ତ୍ତନ ନିଶ୍ଚିତ ଭାବରେ ହେବାକୁ ଯାଉଛି। ସମସ୍ତେ ହୃଦୟ ସହିତ ପ୍ରତ୍ୟେକ ବର୍ଷ ଶିବରାତ୍ରି ପର୍ବ ଧୁମ୍ଧାମ୍ରେ ପାଳନ କରିବେ ନା?